আমার পাশে আসেন, আমার জন্য অনুরোধ করি বাবা আমার যদি আসেন স্নান করছে আর সাধু সন্তান বহু ভালো লাগে সৎসঙ্গ আছে বহু সৎসঙ্গ আমার জীবনটা পরিবর্তন হয়ে গেছে আর ব্যক্তিগত পরিবর্তন হয়ে গেছে যেমনি আমি বহু সুন্দর পাত্রের ঈশ্বর পাইছি নদী কিন্তু বহুদিন কৌশলে কিন্তু মানে আসলে যা আসে আর যা সেটা বহু বহু সাবধান
ଆପଣମାନଙ୍କୁ ସମସ୍ତଙ୍କୁ ମୋତେ ପ୍ରଣାମ ଜଣାଉଛି ଯାହା ହଉ ଆଜି ଗୋଟେ ବଡ଼ ଭାଗ୍ୟ জন্য এই স্বস্তন্ত্র আয়োজন হয়েছে, এই স্বস্তন্ত্র সমস্ত ভাগ্য করে লোকমান অতি ভাগ্যবান, সেইমানে এই স্বস্তন্ত্র সুযোগ পান। একবার হয় না বলে যত বার হয় পাঁচ ভাগে তত বার বলি তত বার গোটিয়ে তোর ভগবান কৃষ্ণ নাম রাম নাম বলি স্মরণ করতে তাহলে আপনার সমস্ত পাপ বিনাশ হয়ে যাবে। এবং আপনার এই হরিনাম করবার সুযোগ দিলে দেলে আমি প্রদান করে সেই আমি সংস্থার তরফ অশেষ অশেষ ধন্যবাদ জ্ঞাপন করব। এমনি আপনার সংস্থা আমি আহ্বান করতো আমি আসি আপনার এই হরিনাম সংকীর্তন করুন গোষ্ঠা গোষ্ঠান করে ভালো দেখছেন অনুমোদন কর
ଅଞ୍ଚଳ ଆସିଛୁ ଆମର ଓଡ଼ିଶାର ଅଧ୍ୟକ୍ଷ କ୍ୟାପିଟାଲ ରହିଛି ଭୁବନେଶ୍ୱର ଆମର ସେଠି ମନ୍ଦିର ରହିଛି ତେଣୁ ଆମର ସର୍ବପ୍ରଥମେ ଆମର କ୍ୟାପିଟାଲ ଯେଉଁ ଦୟାମଣି ବୃଦ୍ଧାଶ୍ରମର ମୁଖ୍ୟା ମହାତ୍ମାଜୀଙ୍କୁ ମୋର ପ୍ରଣାମ ନିବେଦନ କରୁଛି ଆପଣମାନେ ସମସ୍ତଙ୍କୁ ମୋର ପ୍ରଣାମ ନିବେଦନ କରୁଛି ତେଣୁ ଆମେ କିଛି ଆଜି ପ୍ରୋଗ୍ରାମ ହେଇଛି ମହାତ୍ମାଜୀ କହିବେ ଆମର ଆମର ମନ୍ଦିରରେ ଯିଏ ରହିଛନ୍ତି ଟେମ୍ପୁଲ କମାଣ୍ଡର ଦୁଇ ଦିନ ତଳେ ଆମର ପରିବାର ରହିଛି ବହୁତ ପରିବା ପତ୍ର ରହୁଛି ସୂର୍ଯ୍ୟ ପରିବା ରାମଜୀଙ୍କର ଧାମ ରଘୁନନ୍ଦନ ଧାମ ତେଣୁ ସେ କିଛି ପରିବା ଆଣିକି ଗଭର୍ଣ୍ଣମେଣ୍ଟ ମନୋନୀତ କରିଥିଲେ ମୋତେ ଯେତେବେଳେ ସେ କହିଲେ ଟିକେ ଆସନ୍ତୁ ଯିବା ବୋଲି ମୁଁ ଭାବୁନଥିଲି ଆସିବା ପାଇଁ କାହିଁକି ଆମର ସବୁ ଗୋଟେ ପଢ଼ାପଟ ରହିଛି ତଥାପି ମୁଁ କହିଲି ସେ ଓଡ଼ିଆ ଲୋକ କେମିତି ଏତେ ସବୁ ପରିବା ପତ୍ର ଆଣିକି ଆସିବେ କହିକି ମୁଁ ତାଙ୍କ ସାଙ୍ଗରେ ଆସିଲି ଯେତେବେଳେ ଆସିଲି ଦେଖିଲି ଏଠି ଯେଉଁ ମାତାଜୀ ଥିଲେ ଗଲା ପରେ ଗାଡ଼ି ସବୁ ଏଭଳି ଭାବରେ ରହିଛି ମୁଁ ଏଠି କେବେ ଆସିନଥିଲି ତେଣୁ ମୁଁ ଏଠି ଦେଖିଲି ହଠାତ୍ ମୋର ମନକୁ ଆସିଲା ଯେ ଏଠି ସବୁ ଅଛନ୍ତି ମାତାଜୀ ରହିଛନ୍ତି ଆମର ପ୍ରଭୁମାନେ ରହିଛନ୍ତି ତେଣୁ ଆମେ କିଛି ଭଗବାନ କଥା କହିବା ତେଣୁ ସେ କଥା ତେଣୁ କହିଲି ସାଙ୍ଗେ ସାଙ୍ଗେ ରାଜି ହେଇଗଲେ ସେ ମାତାଜୀ ସେ ମଧ୍ୟ ଆମର ଯଦି ଭୋଗ କଲେ ସେ ମଧ୍ୟ ଫୋନରେ ରାଜି ହେଲେ ତେଣୁ ଯାହା ହଉ ଆମେ ଆଜିର କଥା ଆରମ୍ଭ କରିଛେ ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଇସ୍କନ ସଂସ୍ଥା ଏ ସଂସ୍ଥା ବିଷୟରେ ଆପଣମାନେ ଜାଣନ୍ତୁ ଆଜି ଆମର ପ୍ରଭୁ କହିଲେ ଆପଣମାନଙ୍କୁ ସରକାର ସୂଚନା ଦେଲେ ଯେ ଆପଣମାନେ ଦୂରଦର୍ଶନ କଥା ତେଣୁ ଆମର ଯେଉଁ ଇସ୍କନ କହିଲେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ଚନ୍ଦ୍ର କୃଷ୍ଣ ଭାବନା ଆପଣଙ୍କର କିଛି ଚେତନା ରହିଛି ଆପଣ ଦେଖୁଥିବେ ବହୁତ ଜୀବଜନ୍ତୁ ଅଛନ୍ତି ଆମେ ଶୁଣିଲୁ ଆଚାରି ଆପଣମାନଙ୍କୁ ସବୁ ଭାଗବତ କଥା ଶୁଣୁଛନ୍ତି ଶାସ୍ତ୍ର କଥା ଶୁଣୁଛନ୍ତି ସବୁଦିନ ଏଠି ସତ୍ସଙ୍ଗ ହେଉଛି ତେଣୁ ଇଏ ଯେଉଁ ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି 84 ଲକ୍ଷ ଟଙ୍କା ଜୀବ ଅଛନ୍ତି 84 ଲକ୍ଷ ଯେଉଁଟା ସବୁଠାରୁ ନିମ୍ନ ଜୀବ ଅଛନ୍ତି ଜଳ ଜୀବ ସେମାନେ 9 ଲକ୍ଷ ଟଙ୍କା ଜୀବ ଅଛନ୍ତି ତାପରେ ତାପରେ କ୍ଷେତ୍ର ଅତ୍ୟଧି ଯେଉଁ ବୃକ୍ଷ ଲତା ଇତ୍ୟାଦି ଗୋଟିଏ ସ୍ଥାନରେ ରହନ୍ତି ସ୍ଥାବର ଯେଉଁ କହନ୍ତି ସେମାନେ 20 ଲକ୍ଷ ଟଙ୍କା ଜୀବ ଅଛନ୍ତି ସେହିଭଳି ଭାବରେ ଛୋଟ ଛୋଟ କୃମି ଇତ୍ୟାଦି 11 ଲକ୍ଷ ଟଙ୍କା ଅଛନ୍ତି ପକ୍ଷୀମାନେ 10 ଲକ୍ଷ ଟଙ୍କା ପକ୍ଷୀ ଅଛନ୍ତି ଏବଂ ପଶୁମାନେ 30 ଲକ୍ଷ ଟଙ୍କା ପଶୁ ଅଛନ୍ତି ତେଣୁ ଏହିଭଳି ଭାବରେ 80 ଲକ୍ଷ ଜନ୍ମ ପାର ହେଲା ପରେ ଆମେ ଯେଉଁ ମାନବ ଜନ୍ମ ପ୍ରାପ୍ତ ହେଇଛେ ତେଣୁ ଆମର ଯେଉଁ ଚେତନା ରହିଛି ଏ ଗୋଟେ ବହୁତ ଉନ୍ନତ ଚେତନା ପ୍ରାପ୍ତ ହେଇଛେ ଏହି ଚେତନାରେ ଆମେ ଆଜି ସତ୍ସଙ୍ଗ କରିପାରୁଛେ ଭଗବାନଙ୍କ ନାମ ନେଇପାରୁଛେ ଜିଜ୍ଞାସା କରିପାରୁଛେ ବିଭିନ୍ନ ପ୍ରଶ୍ନ ପଚାରିପାରୁଛେ କିନ୍ତୁ ଏହି ଚେତନା ପଶୁପକ୍ଷୀମାନଙ୍କ ପାଖରେ ନାହିଁ ତେଣୁ ଆମେ ଏହି ଚେତନାରେ ପ୍ରାପ୍ତ ହେଉଛେ ଏହି ଚେତନାଟାକୁ ଏହି ସତ୍ସଙ୍ଗ ମାଧ୍ୟମରେ ଯଦି ଆମେ ଭଗବାନଙ୍କ ସେବାରେ ଆମେ ନିଯୁକ୍ତ କରିବା ଏ ଚେତନାଟା ଆମର ଉନ୍ନତି ହେଇ ଯେଉଁ ସବୁର ଶ୍ରେଷ୍ଠ ଚେତନାରେ ପହଞ୍ଚିବ ସେ ଚେତନାର ନାମ ହେଉଛି କୃଷ୍ଣ ଚେତନା ମୁଁ ଯେଉଁ କହୁଛି ଇସ୍କନ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଏ କୃଷ୍ଣ ଚେତନା କହିଲେ କ'ଣ ଚେତନାର ସର୍ବୋତ୍ତମ ଉନ୍ନତି ହେଉଛି କୃଷ୍ଣ ଚେତନା କୃଷ୍ଣ ଚେତନା ଆମର ମାନବ ଜନ୍ମ ଉଦ୍ଦିଷ୍ଟ ହେଇଛି ଆମେ ସେଇ ଚେତନା ପ୍ରାପ୍ତ ହେବା ପାଇଁ ଏଇ ଚେତନା ସମସ୍ତଙ୍କ ରହିଛି କିନ୍ତୁ ସୁପ୍ତ ଆକାର ରହିଛି କିନ୍ତୁ ଯେତେବେଳେ ଆମେ ସତ୍ସଙ୍ଗରେ ଭଗବାନଙ୍କ କଥା କହୁଛେ ଭଗବାନଙ୍କ ନାମ ହେଉଛେ ଭଗବାନଙ୍କ ସେବା କରୁଛେ ଆସ୍ତେ ଆସ୍ତେ ଆମର ଚେତନାଟା ଜାଗ୍ରତ ହେବ ଜାଗ୍ରତ ହେଇ ଯେଉଁ ଅନ୍ତିମ ଚେତନା ରହିଛି ସେଇଟା ହେଉଛି କୃଷ୍ଣ ଚେତନା ଆଜି କୃଷ୍ଣ ଚେତନା ଏଇ ସମସ୍ତଙ୍କ ପାଖରେ ଏଇ ଚେତନା ଜାଗ୍ରତ କରିବା ପାଇଁ ଅନ୍ତରାଷ୍ଟ୍ରୀୟ
ଦୁଷ୍କର୍ମମାନଙ୍କୁ ରହିଛି ସାରା ପୃଥିବୀରେ ଏହିଭଳି ଭାବରେ ବ୍ୟବସ୍ଥା କରାଯାଇଛି, ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି। ସେଠି ଏହିଭଳି ଭାବରେ ଭଗବାନଙ୍କ ବିଷୟରେ ଜ୍ଞାନ ପ୍ରଦାନ କରାଯାଉଛି, ଯାହାଫଳରେ ଆମେ ଜାଣିଲେ ଆମେ ଜାଣିବା ଯେ ପ୍ରକୃତରେ ଆମେ କିଏ, ଆମର ପ୍ରକୃତ ପରିଚୟ କ'ଣ। ଆମର ପ୍ରକୃତ ପରିଚୟ ଆମେ ସରଳତମ ପରିଚୟ ଦେଉଛେ, କିନ୍ତୁ ଇଏ ଆମର ପ୍ରକୃତ, ଆମେ ପ୍ରକୃତ ଏ ସରଳ ନୁହେଁ। ଇଏ ହେଉଛି ପ୍ରାଥମିକ ଜ୍ଞାନ। ଯେଉଁମାନେ ବହୁତ ଭାଗ୍ୟବାନ ଥିବ ସେମାନେ ଏହି ପ୍ରଶ୍ନ ପଚାରନ୍ତି, ପ୍ରକୃତରେ ଆମେ କିଏ, କାହିଁକି ଆମକୁ ଏ ଜନ୍ମଗୁଡ଼ିକୁ ଗ୍ରହଣ କରିବାକୁ ପଡ଼ୁଛି, ପ୍ରକୃତରେ ଆମେ କିଏ। ଆମେ ଜଣେ ଥିଲେ ବହୁତ ବିଦ୍ୱାନ ଗୋସ୍ୱାମୀ, ଜଣେ ଥିଲେ ସନାତନ ଗୋସ୍ୱାମୀ, 500 ବର୍ଷ ତଳର କଥା। ସେ ସମୟରେ ଆମର ଭାରତ ମୁସଲମାନମାନଙ୍କ ଅଧୀନରେ ଥିଲା। ସେତେବେଳେ ଯେଉଁ ବଙ୍ଗଳାଦେଶରେ ରାଜା ଥିଲେ ହୁସେନ ଶାହା, ତାଙ୍କର ପ୍ରଧାନମନ୍ତ୍ରୀ ଥିଲେ ସନାତନ ଗୋସ୍ୱାମୀ। ସେ ବହୁତ ଦାକ୍ଷିଣାତ୍ୟର ଜଣେ ବହୁତ ପଣ୍ଡିତ, ବିଦ୍ୱାନ ପଣ୍ଡିତ, ବହୁତ ସଂସ୍କୃତି ଅଧ୍ୟୟନ କରିଛନ୍ତି। ଛୋଟ ପିଲା ଥିଲେ ସେ ସମୟରେ ତାଙ୍କୁ ଭାଗବତ ଜଣେ ଦେଇଥିଲେ ବ୍ରାହ୍ମଣ, ପିଲାବେଳେ ସେ ଭାଗବତ ପଢ଼ୁଥିଲେ, ତେଣୁ ଭଗବାନଙ୍କ ସହ ଦେଖା ହେଇଛି ତାଙ୍କର। ଯେଉଁ ଭଗବାନ ଆମର ଏଠି ରହିଛନ୍ତି, କୃଷ୍ଣ ମାତୃଭାବ କରୁଛନ୍ତି, ବାଳଗୋପାଳ ରହିଛନ୍ତି, ଏଠି ବାଳଗୋପାଳ ରହିଛନ୍ତି, କୃଷ୍ଣ ହେଉଛନ୍ତି ଭଗବାନ। ସେହି ଭଗବାନ 500 ବର୍ଷ ତଳେ ଚୈତନ୍ୟ ମହାପ୍ରଭୁ ଉପରେ ଆସିଥିଲେ। ଏ ଚୈତନ୍ୟ ମହାପ୍ରଭୁଙ୍କ ସହିତ ଯେତେବେଳେ ସେ ସଙ୍ଗ କଲେ, ଆମେ ଦେଖା କଲେ, ତାଙ୍କୁ ଏହି ପ୍ରଶ୍ନ ପଚାରିଥିଲେ, କେ ଆମି କେନେ ଆମା ଗାଁରେ ତାପତ୍ରୟ, ପ୍ରକୃତରେ ମୁଁ କିଏ, କାହିଁକି ମୋତେ ଯେଉଁ ଦୁଃଖ ଆମେ ପ୍ରାପ୍ତ ହେଉଛେ, ଜନ୍ମ ମୃତ୍ୟୁ ଇତ୍ୟାଦି ଯେଉଁ ଦୁଃଖ ରହିଛି, କାହିଁକି ମୋତେ ସେ ଦୁଃଖ ଆସୁଛି, ଏହି ପ୍ରଶ୍ନ ପଚାରିଥିଲି ମହାପ୍ରଭୁଙ୍କୁ। ଏହି ପ୍ରଶ୍ନ ଜଣେ ପଚାରିଲେ ଉଦୟ ପଡ଼ିଲେ ଆମର ମହାପ୍ରଜନ୍ମ ଆରମ୍ଭ ହେଲା, ତେଣୁ ଆପଣମାନେ ଭାବୁଥିଲେ ଆମର ବୟସ ଅଧିକା ହେଇଯାଇଛି, ବୃଦ୍ଧାଶ୍ରମ ଦୁଃଖ ବର୍ଷ ରହିଲେ, ତାହେଲେ ଆମେ ଏସବୁ କରିପାରିବା କି। ଇଏ ଗୋଟେ ଏଭଳି ପନ୍ଥା, ଭକ୍ତି ପନ୍ଥା ଗୋଟେ ଏଭଳି ପନ୍ଥା ଯିଏକି ଯେକୌଣସି ଅବସ୍ଥାରେ ଆମେ ପ୍ରଭୁ ପାଇଲେ ଆମର ସ୍ମୃତି ରହିବା, ଏଭଳି ଭାବରେ ସତ୍ସଙ୍ଗ କାର୍ଯ୍ୟକ୍ରମ ହେଉଛି, ଆପଣମାନେ କାହିଁକି ଯୋଗ ଦେଇପାରିବେ। ଆମେ ଏଇ ଭାଗବତ କଥା କହୁଛୁ, ଏ ଭାଗବତ ପତ୍ର ରଖବାରେ ଆମେ କଥା କହିଛୁ, ଏସବୁ ସତ୍ସଙ୍ଗ ଭାଗବତରେ କହିଲାକୁ ସବୁ ଅନୁସାର କର ଧର୍ମ ଯତ ଭକ୍ତି ରହୁଥିଲେ ଅହେତୁକିଆ ପ୍ରତିହତା କ୍ରିୟାତ୍ମା ସୁପ୍ରତିରତି। ଆମେ କେମିତି ଆନନ୍ଦ ପାଇବା, ସେଥିରେ ଆପଣମାନେ କହୁଥିଲୁ ଆପଣ କେମିତି ଆନନ୍ଦ ରହିବେ, ବ୍ୟବସ୍ଥା କରିବା କେମିତି ଆମେ ଆନନ୍ଦ ପ୍ରାପ୍ତ ହେବା। ଆମେ ଶରୀରକୁ ଯେତେ ପ୍ରକାର ଆନନ୍ଦ ଦେଉଛେ, ସକାଳୁ ଉଠି ଆମେ ବିଭିନ୍ନ ପ୍ରକାର ଏକ୍ସରସାଇଜ୍ କରୁଛେ, ବିଭିନ୍ନ ଖାଦ୍ୟ ଗ୍ରହଣ କରୁଛେ, ବିଭିନ୍ନ ପ୍ରକାର ଟିଭି ଦେଖୁଛେ, ରେଷ୍ଟୁରାଣ୍ଟ ଦେଖୁଛେ, ବହୁତ ଆନନ୍ଦ ଦେବା ପାଇଁ ଚେଷ୍ଟା କରୁଛେ, କିନ୍ତୁ ଶରୀରର ଆନନ୍ଦରେ ଆମେ ପ୍ରକୃତ ଆନନ୍ଦିତ ହେବା ନାହିଁ। ସେଇ ସେଇ କଥାଟି ଆମେ ଜଣେ ମହାନ ଆଚାର୍ଯ୍ୟ ଶୁକ ଗୋସ୍ୱାମୀ ଯେ ଭାଗବତ କହିଛନ୍ତି, ସେ ଏହା କହୁଛନ୍ତି। ଆମେ କାହିଁକି ଶୁକ କରୁଛେ ନା, ଆମେ ଭଗବାନଙ୍କୁ ଭୁଲି ଯାଇଛେ। ଆମେ ମାନ ମାତ୍ରେ ଆମର ଧର୍ମ ହେଉଛି ସର୍ବପୁରୁଷା ସବୁ ସମସ୍ତ ମନୁଷ୍ୟମାନଙ୍କର ଇଏ ହେଉଛି ସର୍ବ ଶ୍ରେଷ୍ଠ ଧର୍ମ। ଯେଉଁ ଧର୍ମ ସ୍ଥାପନ କରି ଆମେ ଭଗବାନ ଆସନ୍ତି ସେଇ ଧର୍ମ କଥା କୁହାଯାଉଛି। କ'ଣ ସେ ଏକ ଭକ୍ତି ଅଲୌକ୍ଷରେ ଭଗବାନଙ୍କର ଗୋଟେ ନାମ ହେଉଛି ଅଲୌକ୍ଷର ଭଗବାନ। ଆମେ ଯେଉଁ ଅକ୍ଷର ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ କିଛି ଜ୍ଞାନ ପ୍ରାପ୍ତ ହେଉଛେ, ଭଗବାନ ଏ ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ, ତେଣୁ ତାଙ୍କୁ କୁହାଯାଏ ଅଲୌକ୍ଷର। ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଏଭଳି ଭାବରେ ଜାଣିପାରିବା ନାହିଁ ଭଗବାନଙ୍କୁ, ଯେତେ ଆମେ ଆପଣ ଆପଣଙ୍କୁ ଜାଣୁଛନ୍ତି, ଆମେ ଆପଣଙ୍କୁ ଜାଣୁଛେ, ଏଇ ଚକ୍ଷୁ ଦ୍ୱାରା ଆମେ ଆପଣଙ୍କୁ ଦେଖୁଛେ, କିନ୍ତୁ ଏଇଭଳି ଭାବରେ ଆମେ ଭଗବାନ ଦେଖିପାରିବା ନାହିଁ। ତେଣୁ ଯଦି ଆମେ ସେ ଭଗବାନଙ୍କୁ ଯଦି ଭକ୍ତି ମାଧ୍ୟମରେ ଭଗବାନଙ୍କ ସହିତ ଯୁକ୍ତ ହେବା, ତାହେଲେ
शरीर संसार और धर्म जब भक्ति रखता है कि ये भक्ति बगैर नहीं कोई हेतु नहीं मोर परिवार कथा थिला आपण मान जब आउथे हम बुद्ध अवस्था आई गलु आम कही पारा कि ना आम कि कौन ये कर्म कर प्रतिहता कौन सी परिस्थिति में भक्ति करने को बाधा दि जा पार ना तेनालीटा कले आज आनंदित रहा दयात्मा सब प्रतिशत आज आम आनंदित पार तेनालीर कम समय रही आम खाली गोटे कहवा ये बहुत दृष्टांत रही बहुत उदाहरण रही मतृगर्भरे पा सतान मान थे आप दुख हो पाला दूर रही आम जो पा छोट पा जिला मान गर्भ जिला से मतलब आचरण करेंगे तार उदाहरण होती प्रहलाद आप जानते प्रहलाद भगवान नृसिंहदेव नृसिंहदेव आसी अधा मनुष्य अधा पशु मुखटे सिंह मुख आउ सब हूँ मनुष्य मुख मनुष्य शरीर नरसिंह रूपये आसते भगवान हिरण्य सब हत्या करते जो तक पुत्र प्रहलाद को हत्या करते
भगवान भक्त दयान संस्था पंद्रह
अनंत अवतरण बड़ी वस्तु भगवान भक्त जो कहले इंद्र ठाकुर प्रणाम करी चलीगले तेणु नारद मुनि से प्रयाण नहीं आश्रम रखी आपने आश्रम रही से आश्रम रखने भगवान क्या कहते आश्रम अर्थ हो जी जो आश्रम था विभिन्न प्रकार आश्रम रही चारिटा आश्रम रही भगवान सृष्टि कर आश्रम ब्रह्मचारी गृहस्थ वामप्रस्थ और सन्यास ମାନେ ଯଦିଓ ଆପଣ ପୁତ୍ରକନ୍ୟା ଆପଣଙ୍କୁ ତ୍ୟାଗ କରିଦେଇଥିବା ଖାଇପାରନ୍ତି ଆପଣମାନେ ନିଜକୁ ଅସହାୟ ମନେ କରିପାରିଥାନ୍ତି କିନ୍ତୁ ଭଗବାନଙ୍କର ବ୍ୟବସ୍ଥା ଆପଣ ନ ଚାହିଁଲେ ମଧ୍ୟ ଆଜି ସନ୍ନ୍ୟାସ ଆଶ୍ରମ ରହିଛନ୍ତି ପିଲାଛୁଆଙ୍କ ଦୂରେଇ ରହିଛନ୍ତି ଇଏ ଆପଣଙ୍କର ସୁଯୋଗ ମିଳୁଛି ସନ୍ନ୍ୟାସ ଆଶ୍ରମରେ ଆପଣ ଯେଉଁ ରହିଛି ମନୁଷ୍ୟ ଜୀବନକୁ 100 ବର୍ଷ ଧରାଯାଉଛି 25 ବର୍ଷ ବ୍ରହ୍ମଚାରୀ ରହିବେ 25-50 ଗୃହସ୍ଥ ରହିବେ 50-75 ବାମପ୍ରସ୍ଥ 75 ଉର୍ଦ୍ଧ୍ୱ ହେଇଗଲେ ସନ୍ନ୍ୟାସ ଏ ଆଶ୍ରମ ରଖାଯାଇଛି ବିଷ୍ଣୁପୁରରେ ବର୍ଣ୍ଣନା କରାଯାଇଛି ଆଶ୍ରମ କଥା ତେଣୁ ଆପଣମାନେ ନ ଜାଣିଲେ ମଧ୍ୟ ଅଜାଣତରେ ଆପଣଙ୍କୁ ସେ ସୁଯୋଗ ମିଳିଛି ଆପଣ ସନ୍ନ୍ୟାସ ଆଶ୍ରମ ରଖା କରିଛନ୍ତି ଏ ଆଶ୍ରମ ଉଦ୍ଦେଶ୍ୟ ହେଉଛି ଭଗବତୀତା ଆଶ୍ରମ ଚନ୍ଦ୍ର ଭଗବାନ କହିଛନ୍ତି ସେଇଟା ଆଶ୍ରମ ଉଦ୍ଦେଶ୍ୟ ହେଉଛି ଯଥା ପ୍ରଭୃତି ଭୂତାନ ଜୈନ ସର୍ବ ବିନା ତଥମ ସୁକର୍ମା ସମଭ୍ୟର୍ଥ ସିଦ୍ଧି ବିଦ୍ୟୁତି ମାନବ ଆପଣ ଯେଉଁ ଆଶ୍ରମ ଥାନ୍ତୁ ନା କାହିଁକି ସେହି ଆଶ୍ରମ ରହି ଭଗବାନଙ୍କର ସେବା କରିବା ଇଏ ଆପଣଙ୍କର ଅପୂର୍ବ ସୁଯୋଗ ମିଳିଛି ଇଏ ଆପଣଙ୍କର ଅସହାୟତା ନୁହଁ ଇଏ ଆପଣଙ୍କର ଦୁର୍ଭାଗ୍ୟ ନୁହଁ ଇଏ ଆପଣଙ୍କ ସୌଭାଗ୍ୟ ପିଲା ଆପଣଙ୍କର ଦୂରେଇ ରହିଛନ୍ତି ଆପଣ ଭଗବାନଙ୍କର ଭଜନ କରିବା ଆପଣଙ୍କୁ ସୁଯୋଗ ମିଳିଛି ଆପଣ ମାତାଜୀ ଆପଣଙ୍କୁ ସେ ବ୍ୟବସ୍ଥା କରିଛନ୍ତି ହରେ କୃଷ୍ଣ 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 ହରେ 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 ରାମ ରାମ ନିଶ୍ଚିତ ଭାବରେ ଲୋକଙ୍କୁ ବହୁତ ଭଜନ କରିପାରିବେ ଏଇ ଗୋଟିଏ ପକ୍ଷରେ ଦେଖିବାକୁ ଗଲେ ସାଧାରଣ ଅନୁସାରେ ଆପଣ ଦେଖିବେ କି ଆପଣ ସୌଭାଗ୍ୟ ଲାଭ କରିଛନ୍ତି କି ଦୁର୍ଭାଗ୍ୟ ନୁହଁ କିଏ କାହାର ପିତା କିଏ କାହାର ମାତା କିଏ କାହାର ପୁତ୍ର କିଏ କାହାର କନ୍ୟା ଆମେ ସମସ୍ତଙ୍କ ପିତା ହେଉଛୁ ସେଇ ଭଗବାନ ସର୍ବଜ୍ୟୋତିଷ କହୁଥିଲେ ଆମେ କହିଲୁ ସେ ହେଉଛନ୍ତି ସମସ୍ତଙ୍କ ପିତା କି ତମେଇବ ମାତା ତ ପିତା ତମେଇବ ତମେଇବ ବନ୍ଧୁ ତମେଇବ 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 ସର୍ବ ଆମର ପ୍ରକୃତ ସମ୍ବନ୍ଧ ତାଙ୍କ ପାଖରେ ଆମେ ତାଙ୍କୁ ଭୁଲି ଯାଇଥିବାରୁ ବିଭିନ୍ନ ପ୍ରକାର ଦୁଃଖ ପ୍ରାପ୍ତ ହେଉଛେ କିନ୍ତୁ ତାଙ୍କ ସ୍ମରଣରେ ଯିବା ପାଇଁ ବର୍ତ୍ତମାନ ମାତାଜୀ ଆପଣଙ୍କର ବହୁତ ସୁଯୋଗ ଦେଇଛନ୍ତି ଅପୂର୍ବ ସୁଯୋଗ ଦେଇଛନ୍ତି ଆପଣ ନିଶ୍ଚିତ ଭାବରେ ଭଗବାନ ଭଜନ କରିପାରିବେ ସକାଳ ସନ୍ଧ୍ୟା ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ ଶୋଇବା ପର୍ଯ୍ୟନ୍ତ ଭଗବାନ ଚିନ୍ତା କରିପାରିବେ ତେଣୁ ସେ ଆଶ୍ରମରେ ଆଶ୍ରମ କହିଲେ ଅତଃ୍ରେଷ୍ଠା ଧର୍ମାଶ୍ରମ ବିଭାଗ ଧର୍ମଶ ସଂସିଦ୍ଧି ହରିଭୂଷଣ ଭାଗବତରେ ସୁତଭୂଷଣ କଥା କହିଲେ ଯେକୌଣସି ଯିଏ ଯେକୌଣସି ଆଶ୍ରମରେ ମାଗୁନା କାହିଁକି ସେଇ ଆଶ୍ରମରେ ତାଙ୍କର କର୍ମ କରି ଯେଉଁ ଆଶ୍ରମ ନିର୍ଦ୍ଦିଷ୍ଟ କର୍ମ ରହିଛି ମାତାଜୀ ଆପଣମାନଙ୍କୁ ସବୁ ଦେଇଛନ୍ତି ଏହା କରିବେ କର୍ତ୍ତବ୍ୟ ଆପଣଙ୍କୁ କୁହାଯାଇଛି ଏହି କର୍ତ୍ତବ୍ୟ ମାଧ୍ୟମରେ ଆପଣ ଭଗବାନଙ୍କର ସନ୍ତୁଷ୍ଟ ସନ୍ତୋଷ ବିଧାନ କରିବେ ଏ ଆଶ୍ରମର ଉଦ୍ଦେଶ୍ୟ ହେଉଛି ଏଇଟା ତେଣୁ ନାରଦ ଭଗବାନଙ୍କ କଥା କହୁଥିଲେ ମାଙ୍କୁ କହିବାକୁ କିନ୍ତୁ ଆଚାରରେ ମା' ସବୁ ଭୁଲିଗଲେ କିନ୍ତୁ ପୁଅ ଗର୍ଭରେ ରହିକି ମଧ୍ୟ ସବୁ ମନେ ରଖିଥିଲେ 5 ବର୍ଷ ବାଳକ ହେଇଯାଇଛନ୍ତି ସେ ଭଗବାନ କଥା କହୁଛନ୍ତି ମହାଜନରେ ପରିଣତ ହେଇଯାଇଛନ୍ତି ସେ ମହାଜନ ଭଗବାନ ଭିତରେ ଶ୍ରେଷ୍ଠ ଭକ୍ତ ସେମାନେ 12 ଜଣ ମହାଜନ ଅଛନ୍ତି ତାଙ୍କୁ ପଢ଼ିଲା ମାନେ ମହାଜନ ମାତୃଗର୍ଭରେ ରହିକି ସେ ଏଇ କରିଥିଲେ ଭକ୍ତି କରିଥିଲେ ସେଭଳି ଭାବରେ ବାଳକ ଅବସ୍ଥାରେ ଛୋଟ ପିଲା ଆପଣମାନଙ୍କର ଛୋଟ ପିଲା ଯିବ ଅନୁଭବ ଥିବ 5 ବର୍ଷ ବାଳକ ଥିବ 5 ବର୍ଷ ବାଳକ ଥାଇକି ମଧ୍ୟ ସେ ଭଗବାନଙ୍କର ଆରାଧନା କରିଥିଲେ ଭାଗବତ ଚତୁର୍ଥ ସ୍କନ୍ଧରେ ଏ ନୃସିଂହଦେବ କଥା ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଆମର ପ୍ରହ୍ଲାଦ ମହାରାଜଙ୍କ କଥା ନୃସିଂହ ପ୍ରହ୍ଲାଦ ମହାରାଜ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଧ୍ରୁବ ମହାରାଜଙ୍କ କଥା ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି 5 ବର୍ଷ ବାଳକ ଥିଲେ ପିତା କୋଳରେ ବସିବା ପାଇଁ ଯଦି ଚାହୁଁଥିଲେ ତାଙ୍କ ପିତା କ'ଣ କହିଲା ଉତ୍ତମ୍ପାଦ ଦୁଇଟି ପତ୍ନୀ ଥିଲେ, କନିଷ୍ଠ ପତ୍ନୀର ପୁତ୍ର ହେଉଛନ୍ତି ଉତ୍ତମ, ଉତ୍ତମକୁ କୋଳରେ ବସେଇଥିଲେ, ଜ୍ୟେଷ୍ଠ ପତ୍ନୀ ହେଉଛି ସୁରୁଚି ସୁନୀତି, ଜ୍ୟେଷ୍ଠ ପତ୍ନୀ ହେଉଛି ସୁନୀତି, ତାଙ୍କ ପୁତ୍ର ହେଉଛନ୍ତି ଧ୍ରୁବ, ଧ୍ରୁବ ଚାହିଁଲା ପିତାଙ୍କ ପରେ 5 ବର୍ଷ ପିଲା ତାଙ୍କ କୋଳରେ ବସିବା ପାଇଁ ଚାହିଁଲେ, କିନ୍ତୁ ତାଙ୍କର ଯେଉଁ ରହିଛନ୍ତି ବିମାତା ମନା କରିଦେଲେ, ବହୁତ କଟୁ କଥା କହିଲେ, ସେ କାନ୍ଦି କାନ୍ଦି ମାଆଙ୍କ ପାଖକୁ ଆସିଲେ, ମା କହିଲେ ହେ ପୁତ୍ର ତୁମର ବିମାତା ହେଲେ ମଧ୍ୟ ସେ ଯାହା କହିଲେ କିଛି ଖରାପ କହିନାହାନ୍ତି କି ଭୁଲ କହିନାହାନ୍ତି, ତୁମେ ଯାହା ଚାହୁଁଛ ତା ପୁରୁଣା ଇଏରେ ତୁମେ ଭଗବାନଙ୍କ ଶରଣରେ ଯିବ।
हरे कृष्णा कृष्णा हरे 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 राम राम राम।
जब से आसिले 5 वर्ष पीड़ा छाड़ीदे घर छाड़ीदे भारत एक ध्रुव ध्रुव ना ध्रुव निश्चित ध्रुव लोक रही उत्तर पृथ्वी रही ध्रुव तारा ध्रुव लोक वर्तमान रही निश्चित कले भगवान को प्राप्त हेबी। ତେଣୁ ଯାଉଥିଲା ବେଳେ ନାଗଚନ୍ଦ୍ର ଆସି ପହଞ୍ଚିଗଲେ, ନାଗଚନ୍ଦ୍ର କହିଲେ ପୁତ୍ର ତୁମେ ଛୋଟ ପିଲା, ତୁମର ଫେରିବାର ବୟସ, ତୁମେ କ'ଣ ଭଗବାନଙ୍କୁ ପ୍ରାପ୍ତ ହେଇପାରିବ? ବହୁତ ଜନ୍ମ ଦ୍ୱିତୀୟ ଭଗବାନ ପାଇବା ପାଇଁ ନା 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 ମୁଁ ଭଗବାନ ପାଇବି ନିଶ୍ଚିତ ପାଇଛି। ତେଣୁ ତାଙ୍କୁ ଜ୍ଞାନ ଦେଲେ, ମନ୍ତ୍ର ଦେଲେ, ଓଁ ନମୋ ଭଗବତୀ ବାସୁଦେବାୟ, ଏଇ ମନ୍ତ୍ର ଜପ କରି 6 ମାସରେ ସେ ଭଗବାନ ପ୍ରାପ୍ତ ହେଇଗଲେ। ଛୋଟ ପିଲା 5 ବର୍ଷ ବାଳକ ଭଗବାନ ପ୍ରାପ୍ତ ହେଇଗଲେ। ସେହିଭଳି ଦୃଷ୍ଟାନ୍ତ ରହିଛି, ଜଣେ ଯୁବକ ଥିଲେ, ଯୁବକ ଅବସ୍ଥାରେ, ଆଜିକାଲି ଯୁବକ ଆପଣମାନେ ପିଲାମାନେ ସବୁ ଯୁବକ ହେଇସାରିଛନ୍ତି, ଯୁବକ ଅବସ୍ଥାରେ ସେମାନେ ଭଗବାନ ବୁଲିଯାଆନ୍ତି, ଜଣେ ଯୁବକ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଭଗବାନ ଶ୍ରେଷ୍ଠ ଭକ୍ତ ଅମ୍ବରୀଶ ମହାରାଜ, ସେ ଆସୁଛନ୍ତି ସୂର୍ଯ୍ୟ ବର୍ଷରେ ଆସୁଛନ୍ତି ଅମ୍ବରୀଶ ମହାରାଜ, ଯେଉଁ ବର୍ଷରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି, ସେ ଅମ୍ବରୀଶ ମହାରାଜ ଯେତେବେଳେ ସମଗ୍ର ପୃଥିବୀର ସମ୍ରାଟ ଥାଇକି ଯୁବକ ଅବସ୍ଥାରେ ସବୁବେଳେ ଭଗବାନଙ୍କ ସେବାରେ ସମ୍ରାଟ ରହୁଛନ୍ତି। ସଭି ମନ କୃଷ୍ଣ ପଦାର ବିଜୟ ପ୍ରଜାତି ବୈକୁଣ୍ଠ ଗୁଣାନ ବର୍ଣ୍ଣନେ କରୋ ହରମନ ନିର୍ମାର୍ଥନାଦିଷୁ ଶ୍ରୁତି ଚକାରାଧିତ ସତ୍ତ୍ୱୋଦୟ। ମନକୁ ଭଗବାନ ପାଦପଦ୍ମ ଲଗାଉଥିଲେ, ସଭି ମନ କୃଷ୍ଣ ପଦାର ବିଜୟ ବଚନ ବଚନ ଦ୍ୱାରା ଭଗବାନଙ୍କୁ ଗୁଣଗାନ କରୁଥିଲେ, ଭଗବାନଙ୍କ ନାମ ଆରମ୍ଭ କରୁଥିଲେ, ଗୁଣାନ କରଦ୍ୱାରା ମନ୍ଦିରକୁ ସଫା କରୁଥିଲେ, ମନ୍ଦିର ପାଳନ ଶ୍ରୁତି ଭଗବାନଙ୍କର କଥା ସମୟରେ କର୍ମକୁ ଲଗାଉଥିଲେ। ଏଇଭଳି ଭାବରେ ସମସ୍ତ ଭକ୍ତିର 9 ଅଙ୍ଗ ରହିଛି, ସବୁଯାକ ଅଙ୍ଗ ପାଳନ କରୁଥିଲେ। ସେ ଯୁବକ ଅବସ୍ଥାରେ ସମଗ୍ର ପୃଥିବୀର ସମ୍ରାଟ ହେଇକି ମଧ୍ୟ ଏତେ ଉନ୍ନତ ଭକ୍ତ ଥିଲେ, ଜଣେ ଦୁର୍ବାସରେ ଜଣେ ଥିଲେ ଋଷି, ବହୁତ ପ୍ରବଳ ତାଙ୍କର ଥିଲା ଶକ୍ତି ଥିଲା, ଯୋଗ ଶକ୍ତି ଥିଲା, ଯେଉଁ ରହିଛି ଯେଉଁ କ'ଣ ଯୋଗ ଚିଠି ସବୁ ଥିଲା ତାଙ୍କ ପାଖରେ, କିନ୍ତୁ ସିଏ ତାକୁ ଚାହିଁଛି ହତ୍ୟା କରିବା ପାଇଁ ଗୋଟେ ଜଟା ଛିଣ୍ଡେଇକିରି ତିନିଧାରୀ ଗୋଟେ କୃତ୍ୟା ତାଙ୍କୁ ରାକ୍ଷସୀ ସୃଷ୍ଟି କରିଦେଲେ। ସର୍ବସମୟରେ ଭାଗବତ ବର୍ଣ୍ଣନା କରାଯାଇଛି, ସଂକ୍ଷେପରେ କହୁଛେ ପୁଣି ମଧ୍ୟ ମାତାଜୀ ଦେବେ ଆମେ କରିବା ଚିନ୍ତାର ଭାବରେ। ତେଣୁ ସେ ଅଗ୍ନିରୁଦ୍ର ଆସିଥିଲା ଗାଳି ଦେବା ପାଇଁ, କିନ୍ତୁ ଅମ୍ବରୀଶ ମହାରାଜ ଭଗବାନ ଭକ୍ତ ହେଲେ କୌଣସି ଭୟ ନଥାଏ, ସାକ୍ଷାତ ମୃତ୍ୟୁ ଆସୁଛି ଭୟ କରୁନାହାନ୍ତି, ଗୋଟିଏ ପଦେ ପଛକୁ ଯାଉନାହାନ୍ତି, ଭଗବାନ ତାଙ୍କୁ ରକ୍ଷା କରିଛନ୍ତି, ଭଗବାନ କଥା ଦେଇଛନ୍ତି, କୌନ୍ଦେୟ ପ୍ରତିଜ୍ଞାନି ନମେ ଭକ୍ତ ପ୍ରଣଶତି, ହେ କୁନ୍ଦୀ ପୁତ୍ର ତୁମେ ଘୋଷଣା କର ମୋର ଭକ୍ତରେ କେବେ ବିନାଶ ହେବ ନାହିଁ, ଦେଖେଇଲେ ଭଗବାନ ଯେତେବେଳେ ଦୁଃଖିଆ ଲୋକ କ'ଣ ଅଗ୍ନି ଲୋକ ରାକ୍ଷସୀ ଯାଉଛି ହତ୍ୟା କରିବା ପାଇଁ, ସେହି ସମୟରେ ଭଗବାନଙ୍କର ସୁଦର୍ଶନ ଚକ୍ର ଆସି ସେ ଦୁଃଖିଆକୁ ନଷ୍ଟ କରିଦେଲା, ହତ୍ୟା କରିଦେଲା, ଏବଂ ସେ ଦୁର୍ବାସନଙ୍କ ପାଖରେ ଧାଇଁଲା ତାକୁ ହତ୍ୟା କରିବା ପାଇଁ। ଦୁର୍ବାସନ ବି ରକ୍ଷା ପାଇପାରିଲେ ନାହିଁ, କେହି ରକ୍ଷା କରିପାରିଲେ ନାହିଁ, ବ୍ରହ୍ମା ରକ୍ଷା କରିପାରିଲେ ନାହିଁ, ଶିବଜୀଙ୍କ ବଂଶରେ ଶିବଜୀଙ୍କ ବଂଶରେ ଆସୁଛି ଦୁର୍ବାସନୀ ଅତ୍ୟନ୍ତ ପୁତ୍ର ଅତି ଅନୁସାର ପୁତ୍ର, ସିଏ ବି ରକ୍ଷା କରିପାରିଲେ ନାହିଁ। ବୈକୁଣ୍ଠକୁ ଗଲେ ଯାହାଙ୍କର ଚକ୍ର ବୈକୁଣ୍ଠ ନାଥଙ୍କ ଚକ୍ର, ସେଠିକି ଗଲେ ଭଗବାନଙ୍କୁ ମନା କରିଦେଲେ, ଆମ ଭକ୍ତ ପରାଧୀନ, ମୋ ଭକ୍ତର ଅଧୀନରେ ରହିଛି, ମୁଁ ରକ୍ଷା କରିପାରିବି ନାହିଁ। ଆସିଲେ ପୁଣି ତାଙ୍କ ପାଖରେ ଶରଣ କରିଥିଲେ, ଅମ୍ବରୀଶ ମହାରାଜଙ୍କ ପାଖରେ ଶରଣ ଯାଇ କ୍ଷମା ପ୍ରାର୍ଥନା କଲେ, ସେ ରକ୍ଷା ପାଇଲେ। ଯୁବକ ଅବତାରଙ୍କର ସେ ଭକ୍ତି ଆଚରଣ କରିଥିଲେ। ଆପଣମାନେ ଯେଉଁ ବୃଦ୍ଧ ଅବତାର ଅଛନ୍ତି, ବୃଦ୍ଧ ଅବତାରଙ୍କୁ ଉଦାହରଣ କରିଛି। ବୃଦ୍ଧ ଅବତାରରେ ଥିଲେ ଜଣେ ରାଜା ବେଦାସି ମହାରାଜ, ଯାହାଙ୍କ ପାଖରୁ ଭଗବାନ କୃଷ୍ଣ ଆସିଛନ୍ତି। ବେଦାସି ମହାରାଜ ଥିଲେ, ଯେତେ ତାଙ୍କର ସ୍ତ୍ରୀ ପ୍ରତି ଆସକ୍ତି ଥିଲା, ଦେବଯାନୀ ନବରତ୍ନରେ ବର୍ଣ୍ଣନା କରାଯାଇଛି ତାଙ୍କ କଥା, ଦେବଯାନୀ ପ୍ରତି ବହୁତ ଆସକ୍ତି ଥିଲା। ଶର୍ମିଷ୍ଠା ଜଣେ ଥିଲେ, ରାଜକନ୍ୟା ବୃଷପର୍ବାଙ୍କ କନ୍ୟା, ବୃଷପର୍ବା ଏହି ସତ୍ସଙ୍ଗରେ ଭଗବାନ ଭକ୍ତ ହୋଇଯାଇଛନ୍ତି। ଆଗକୁ ଏକାଶରେ ସତ୍ସଙ୍ଗର ମହିମା ବର୍ଣ୍ଣନା କରାଯାଇଛି। ତେଣୁ ଅସୁର ରାଜା ଥିଲେ ଜଣେ ବୃଷପର୍ବା, ତାଙ୍କ କନ୍ୟା ଥିଲେ ଶର୍ମିଷ୍ଠା। ଶର୍ମିଷ୍ଠା ଏବଂ ଏ ଯେଉଁ ଦେବଦାନୀ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା, ଦୁଇ ଜଣ ବନ୍ଧୁ ଥିଲେ, ତାଙ୍କ ଥିଲେ। କିନ୍ତୁ ଦୈବକ୍ରମେ ଏଭଳି ହେଲା ଯେ ସେ ତାଙ୍କ ଭିତରେ ଶତ୍ରୁତ ଆଚରଣ ହୋଇଗଲା। ତେଣୁ ସେ ବହୁତ ବଡ଼ କଥା ରହିଥାନ୍ତି କହିବା। ତେଣୁ ସିଏ ଯେତେବେଳେ ଆସିଲେ ବିବାହ କଲେ ଦେବଦାସ ମହାରାଜଙ୍କୁ, ସେତେବେଳେ ଶର୍ମିଷ୍ଠା ତାଙ୍କ ଦାସୀ ହେଇକି ଆସିଲେ। ଯଦିଓ ଶର୍ମିଷ୍ଠା ହେଉଛନ୍ତି ରାଜକନ୍ୟା, କିନ୍ତୁ ସେ ଦାସୀ ହେଇକି ଆସିଲେ। ଏବଂ ପାଣ୍ଡିସନ ଥିଲା, ଆମେ ଶର୍ମିଷ୍ଠାଙ୍କ ସହିତ ସାଙ୍ଗ କରିବ ନାହିଁ, କିନ୍ତୁ ଦେବଦାନୀଙ୍କ ସାଙ୍ଗ କରି ଦେବଦାସ ମହାରାଜଙ୍କର ଦୁଇ ପୁତ୍ର ହେଇଥିଲେ, ଯଦୁ ଏବଂ ଦୁର୍ବସୁ। କିନ୍ତୁ ଶର୍ମିଷ୍ଠାଙ୍କ ସହିତ ତାଙ୍କୁ ତିନି ପୁତ୍ର ହେଇଥିଲେ, ଗୃହ ଅନୁ ଏବଂ ଗୁରୁ ତିନି ପୁତ୍ର ହେଇଥିଲେ। ଯେତେବେଳେ ଦେବଦାନୀ ଆଣିଲେ, ସେତେବେଳେ ସେ ବହୁତ କ୍ରୋଧ ପ୍ରକାଶ କରି ପଳେଇ ଆସିଲେ ତାଙ୍କ ପିତା ଶୁକ୍ରାଚାର୍ଯ୍ୟଙ୍କ ପାଖକୁ। ଶୁକ୍ରାଚାର୍ଯ୍ୟ ଭଗବାନଙ୍କ ବିଭୂତି, ଭଗବତ ଗୀତା ଭଗବାନ କହିଛନ୍ତି, କବିନା କୃଷ୍ଣ କବି ଶ୍ରେଷ୍ଠ ବିଦ୍ୱାନ ପ୍ରତି ସେ ଭଗବାନଙ୍କ ବିଭୂତି। କିନ୍ତୁ କନ୍ୟା ପ୍ରତି ଏତେ ଆସକ୍ତି ଥିଲା, ସେ ତାଙ୍କ ଜ୍ୱାଇଁଙ୍କୁ ଅଭିଶାପ କରିଦେଲେ, ଅକାଳ ବାର୍ଦ୍ଧକ୍ୟ ପ୍ରଦାନ କରିଦେଲେ। ତେଣୁ ସେ ଯେଉଁ ବାର୍ଦ୍ଧକ୍ୟ ଅବସ୍ଥାରେ ଭଗବାନଙ୍କୁ ସେ ଭୋଜନ କରିଛନ୍ତି, ବାର୍ଦ୍ଧକ ଅବସ୍ଥାରେ ଜଗତ ମହାରାଜ ଭଗବାନ ଭୋଜନ କରି ଭଗବାନ ପ୍ରାପ୍ତ ହୋଇଛନ୍ତି। ତେଣୁ ଆପଣମାନଙ୍କର ଉଦାହରଣ ରହିଛି, ବାର୍ଦ୍ଧକ୍ୟ ଅବସ୍ଥାରେ ତାଙ୍କ ମଧ୍ୟ ଭଗବାନ ଭୋଜନ କରି ଭଗବାନ ପାଇଯିବେ। ଏବଂ ଏମିତି ମୃତ୍ୟୁ ଶଯ୍ୟାରେ ପଡ଼ିକି ମଧ୍ୟ ଆଣିଥିଲେ, ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଅଜାବେଳ 88 ବର୍ଷ ବୟସ ହେଇଯାଇଥିଲା ତାଙ୍କୁ। ଆପଣମାନଙ୍କୁ ଶ୍ରେଷ୍ଠ ସବୁଠାରୁ ଜ୍ୟେଷ୍ଠ କିଏ ଅଛନ୍ତି, ଅଧିକା ବୟସ କିଏ ଅଛନ୍ତି, ଆପଣ କେତେ ବର୍ଷ? ତେଣୁ 88 ବର୍ଷ ତକ ହେଇଥିଲା ତାଙ୍କ ମୃତ୍ୟୁ ସମୟ ଆସିଯାଇଥିଲା। ଯମରାଜ ତିନି ଜଣ ମୃତ ଆସି ପହଞ୍ଚି ଯାଇଥିଲେ। ତିନି ଜଣ ମୃତ କାହିଁକି ଆସିଥିଲେ ନା, ଆମେ ଯେଉଁ କାର୍ଯ୍ୟ କରୁଛେ, ତିନି ପ୍ରକାର କାର୍ଯ୍ୟ କରୁଛେ, ଶରୀର ଦ୍ୱାରା କରୁଛେ, ମନ ଦ୍ୱାରା କରୁଛେ ଏବଂ ବଚନ ଦ୍ୱାରା କରୁଛେ, କାର୍ଯ୍ୟ ମନ କାର୍ଯ୍ୟ। ତେଣୁ ତିନି ପ୍ରକାର ସେ ପାପ କାର୍ଯ୍ୟ କରୁଥିଲା। ତେଣୁ ତିନି ଜଣ ଯମରାଜ ମୃତ ଆସିଯାଇଥିଲେ। ଯମରାଜ ରୂପ ଯେଉଁ ଭୟଙ୍କର ରୂପ ରହିଛି, ଦେଖିଲେ ଯେତେବେଳେ ଭୟ କରିଗଲେ, ତାଙ୍କ ପାଖରେ ଖେଳୁଥିଲା ଛୋଟ ପିଲା, 8 ବର୍ଷ 12 ବର୍ଷ ପିଲା, ତାର ନାଁ ରଖିଲେ ନାରାୟଣ, ଡାକିଲେ ନାରାୟଣ ଆୟ, ନାରାୟଣ ଆସିଲେ ଡାକିଲେ ଭୟରେ, ଯମରାଜ ଦୂତମାନେ ଦେଖି ଭୟ କରିଗଲେ। ଯମରାଜ ଦୂତମାନେ ପାଶ ତନ୍ଦେ ପକେଇ ଦେଇଥିଲେ, ଅନ୍ତର ଆମ ଭିତରେ ରହିଛି, ଆମ ସୂକ୍ଷ୍ମ ଶରୀର ରହିଛି, ସେ ସୂକ୍ଷ୍ମ ଶରୀରରେ ସେମାନେ ଯାତନା ଶରୀର ପ୍ରଦାନ କରି ଯମପାତ ପକେଇ ଦେଇ ମାନବା ପାଇଁ ଟାଣିଥିଲେ। ଗୋଟିଏ ସେକେଣ୍ଡର କଥା, ଗୋଟିଏ ସେକେଣ୍ଡ ଡେରି ଯାଇଥିଲେ ଚାଲିଯାଇଥାନ୍ତେ, କିନ୍ତୁ ଯେତେବେଳେ ପ୍ରାଣୀ ପାଉଛନ୍ତି ସେତେବେଳେ ସେ ଡାକିଗଲା ନାରାୟଣ, ସାଙ୍ଗେ ସାଙ୍ଗେ ଚାଲି ଆସିଲେ ଭଗବାନ ବିଷ୍ଣୁଙ୍କର। ଚାରି ଜଣ ଦୂତ ଆସି ପହଞ୍ଚିଗଲେ, ଯମଦୂତ ଏବଂ ବିଷ୍ଣୁ ଦୂତ ଭିତରେ ଆରମ୍ଭ ହେଲା ବାଦାପ୍ରାଦ ଆରମ୍ଭ ହେଲା। ମନା କଲେ ତ ନେଇପାରିବ ନାହିଁ, ସତ୍ୟ ସମୟରେ ବର୍ଣ୍ଣନା କରାଯାଇଛି, ବହୁତ ବିଚାର ପ୍ରସଙ୍ଗ ରହିଛି। ଖାଲି ଏଠି କହିବା ଭଗବାନଙ୍କ ନାମ ଏତେ ଶକ୍ତିଶାଳୀ, ତୁମକୁ କହିଲେ ପାପି ଏତେ ପାପ କରିପାରିବ ନାହିଁ, ଭଗବାନ ଗୋଟିଏ ନାମରେ ଏଠି ଶକ୍ତି ରହିଛି, ସବୁ ପାପ ଧ୍ୱଂସ କରିଦେବ। ଭଗବତରେ ଭଗବାନ କଥା କହିଲେ, ସର୍ବଧର୍ମାନ୍ତରିତେଭ୍ୟ ମା ଏବଂ ଶରଣଂ ବ୍ରଜ, ଆମ ସର୍ବ ପାପେଭ୍ୟ ପକେଇ ସାରି ମା ସୁତ, ମୁଁ ତମ ସମସ୍ତ ପାପ ମୁକ୍ତ କରିଦେବି। ଅଜାମଣ ଯେଉଁ ଭଗବାନଙ୍କର ଗୋଟେ ନାମ ହେଇଥିଲେ ନାରାୟଣ, ଭଗବାନ ସିଦ୍ଧାର୍ଥ ଡାକିନଥିଲେ, ଗୋପ ରକ୍ଷେତ ଡାକିଥିଲେ, ସବୁ ପ୍ରକାର ପାପ କାର୍ଯ୍ୟରେ ରଥ ରହିକି ସେ କରିଥିଲେ, ଭଗବାନଙ୍କ ନାମ ହେଇଥିଲେ, ଏବଂ ମୃତ୍ୟୁ ଅବସ୍ଥାରେ ସେ ଭଗବାନ ନାମ ହେଇଥିଲେ, ଏବଂ ତାଙ୍କର ଶ୍ରଦ୍ଧାରେ କିଛି ଶ୍ରଦ୍ଧା ନଥିଲା, ଅଶ୍ରଦ୍ଧାରେ ସେ ଭଗବାନ ନାମ ହେଇଥିଲେ। ଆପମାନେ ବର୍ତ୍ତମାନ ଜୀବିତ ଅବସ୍ଥାରେ ଅଛନ୍ତି, ପାପ କର୍ମରୁ ମୁକ୍ତ ହେଇକି ଯଦି ସିଧାସଳଖ ଭଗବାନଙ୍କ ନାମ ଦେବେ ଶ୍ରଦ୍ଧା ସହିତ, ତାହେଲେ କ'ଣ ଫରକ ନହେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇ ଭାବରେ ଆମର ରହିଛି ଉଦାହରଣ ରହିଛି, ଆମର ଏଇ ରେକର୍ଡ ରହିଛି ସ୍ପିରିଚୁଆଲ ରେକର୍ଡ। ଗୋଟିଏ ମୁହୂର୍ତ୍ତରେ ଜଣେ ରାଜା ଥିଲେ, ମୁଖ୍ୟ ରାଜା, ଗୋଟିଏ ମୁହୂର୍ତ୍ତରେ ସେ ଭଗବାନ ରକ୍ତ ହେଇଥିଲେ, ଗୋଟିଏ ମୁହୂର୍ତ୍ତରେ ଥିଲା ତାଙ୍କର ଆୟୁଷ, ଗୋଟିଏ ମୁହୂର୍ତ୍ତରେ ସେ ଆସିଲେ ସ୍ୱର୍ଗଲୋକରେ ଦେବତାମାନଙ୍କ ସହ ମିଶି ଅସୁରମାନଙ୍କ ସହିତ ଯୁଦ୍ଧ କରୁଥିଲେ। ଅସୁରମାନ ପରାସ୍ତ କଲା ପରେ ଦେବତାମାନଙ୍କୁ ପଚାରିଲେ, ମହାରାଜ ଆପଣ କ'ଣ ଆମକୁ ଗ୍ରହଣ କରିବେ ଭର? ସେ କହିଲେ, ମୁଁ ଜାଣିବା ପାଇଁ ଚାହୁଁଛି ମୋର ଆୟୁଷ କେତେ, ଆମେ ଜାଣିନି ଆମର ଆୟୁଷ କେତେ ରହିଛି, କିନ୍ତୁ ସିଏ ଦେବତାମାନେ ସବୁ ନିର୍ଦ୍ଧାର ଆମ ବାହାରେ କେତେ ଆୟୁଷ ସବୁ ନିର୍ଦ୍ଧାର କରିଛି, ସେ କେତେ ବର୍ଷ ବଞ୍ଚିବ, ଆମର 90 ବର୍ଷ ବଞ୍ଚିଲାଣି, ଆହୁରି 100 ବର୍ଷ ବଞ୍ଚିପାରନ୍ତି, ନିର୍ଦ୍ଧାରିତ ହେଇଛି କାହାର କେତେ ବର୍ଷ ରହିଛି।
ମହାପ୍ରଭୁ ଗୋଟେ ଅଛନ୍ତି ତାଙ୍କ ଆପଣଙ୍କ ମନରେ
ତେଣୁ ଏଇ ଗୌରାଙ୍ଗ ମହାପ୍ରଭୁର ଆବିର୍ଭାବ ହେଉଛି 21 ତାରିଖରେ। ତେଣୁ ଆମେ ସବୁ ଗୋଟିଏ ଭାଇ ଗୁରୁ ଭାଇ ଭଳି ଭଗବାନଙ୍କର ଆଶ୍ରମରେ ରହିଛି। ଆମେ ଆସିଲେ ଆମର ଇଚ୍ଛା ହେଲା ଭଗବାନ ଟାଇମରେ ରାତି, ତେଣୁ ମାତାଜୀ ସମର୍ଥନ କଲେ ଆଜି ସବୁ ପ୍ରୋଗ୍ରାମଟି ସମ୍ଭବ ହେଇପାରିଲା। ତେଣୁ ଆପଣମାନଙ୍କୁ ଆମେ ବହୁତ ଧନ୍ୟବାଦ ଅର୍ପଣ କରୁଛୁ ଯିବା ମାଧବୀକୁ ବିଦ୍ୟା ପ୍ରକାର ଆଶ୍ରମର ଆମକୁ ଏଇ ସୁଯୋଗ ପ୍ରଦାନ କଲେ ଭଗବାନ କଥା କହିଲୁ। ଆଜି ଭଗବାନ କଥା ସାରା ପୃଥିବୀରେ ପ୍ରଚାର ହେଉଛି, ସାରା ପୃଥିବୀ ମହାପୁର ଆସିଥିଲେ, ମହାପୁର କହିଥିଲେ ଭାରତ ଭୂମିରେ ମନୁଷ୍ୟ ଜନ୍ମ ଜନ୍ମ ଦେଇଛନ୍ତି, ସେମାନେ ଏ ଭଗବାନ କଥା ପ୍ରଚାର କରନ୍ତୁ। ସେହି ପରମ୍ପରାରେ ଆମର ଯେ ଈଶ୍ୱରର ମୁଖ୍ୟ ଲୋକପାଳ ମହାରାଜ, ଆପଣଙ୍କ ବୟସ ବହୁତ ବର୍ଷ ହେଇଗଲାଣି, 69 ବର୍ଷ ଯାଇଥିଲେ ଆମେରିକା, 69 ବର୍ଷ ବୟସରେ ତାଙ୍କ ପାଖରେ କିଛି ପଇସା ନଥିଲା, ଶିଶୁ ମାତ୍ର ତାଙ୍କ 65 ପୃଷ୍ଠା ଯାଇଥିଲେ, ତାଙ୍କ ପାଖରେ ମାତ୍ର 40 ଟଙ୍କା ଥିଲା ଏବଂ 5 ଜଣ ଆମେରିକା ଗଲେ ସେଥିପାଇଁ ତାଙ୍କ 3 ଲକ୍ଷ ବି ନଥିଲେ। ସେଇଠି ଯାଇ ଗୋଟିଏ ବର୍ଷ କାଳ ସେ ବହୁତ ପରିଶ୍ରମ କରିଛନ୍ତି। 1966 ଏଇ ଇସ୍କନ ସଂସ୍ଥା ଆରମ୍ଭ ହେଲା, ସାରା ପୃଥିବୀରେ ସମଗ୍ର ପୃଥିବୀରେ ସେ ବହୁବାର ପରିକ୍ରମା କରି ସମଗ୍ର ପୃଥିବୀରେ 108 ମନ୍ଦିର ସ୍ଥାପନ କରିଥିଲେ। ଆମର ଓଡ଼ିଶାର ଯେଉଁ ରାଜଧାନୀ ରହିଛି ଭୁବନେଶ୍ୱର, ସେଠି ତାଙ୍କର ଅନ୍ତିମ ପ୍ରୋଜେକ୍ଟ ହେଉଛି ସେଇଟା 108 ମନ୍ଦିର। ଆମେ ସେଇ ମନ୍ଦିରଟା ଥିଲୁ, ସେଇଠି ଭକ୍ତ ହେଇଛୁ। ଆଜି ଆମର ସେଠିକାର ଗୁରୁଦେବ ଥିଲେ, ଗୋପାଳ ମହାରାଜ ଶିଷ୍ୟ ବୈଜ୍ଞାନିକ ଥିଲେ, ଭକ୍ତିଶ୍ୱର କର୍ମେଶ୍ୱରୀ ମହାରାଜଙ୍କୁ ପ୍ରଣାମ କହିଲେ, ଯେଉଁ ବୈଜ୍ଞାନିକ ଥିଲେ ଆମେରିକା କାଲିଫର୍ଣ୍ଣିଆରେ କେମିଷ୍ଟ୍ରି PhD କରୁଥିଲେ, ଗୋପାଳ ସହିତ ମିଶି ସେ ପ୍ରଭାତ ମହାରାଜ ଯୋଗ ଦେଲେ, ଯାହାକୁ ବୈଜ୍ଞାନିକ ଥିଲେ $1,000 ପାଇଥାନ୍ତେ ଛାଡ଼ିଲେ ଚାକିରି, ଏହି ସଂସ୍ଥାରେ ଯୋଗ ଦେଲେ ଏବଂ ସିଏ କିଛି ସମୟରେ ଆମ ପ୍ରଭାତ କହିଥିଲେ। ତେଣୁ ବୈଜ୍ଞାନିକ ମାନଙ୍କ ପାଖରେ ଏଇ ଯେଉଁ ଭଗବତ ଗୀତା ତାଙ୍କର ଜ୍ଞାନ ଯେଉଁ ରହିଛି ବେଦର ଜ୍ଞାନ ବୈଜ୍ଞାନିକ ଭିତରେ ପ୍ରଚାର କର, ତେଣୁ ସେ ପ୍ରଚାର କରିଛି। ବିଭିନ୍ନ ନୋବେଲ ଯେଉଁମାନେ ରହିଛି ନୋବେଲ ପ୍ରାପ୍ତ ଯେଉଁମାନେ ବୈଜ୍ଞାନିକ ତାଙ୍କୁ ସବୁ ବିଭିନ୍ନ ମିଟିଂ ଡାକି କନଫରେନ୍ସ କରି ତାଙ୍କୁ ସବୁ ଏଇ ଜ୍ଞାନ ପ୍ରଦାନ କରିଛନ୍ତି। ସେଇ ଆମର ଗୁରୁ ମହାରାଜ ସେ ଏଇଠି ଆମ ନଦୀ ସେପଟେ ଏ ରକମ ରହିଛି ଆଶ୍ରମ, ସେ ସ୍ଥାନଟି ଆମକୁ ମିଳିଥିଲା, ଆମେ ସେଠି ଆଶ୍ରମ କରିଛୁ। ସେ ତ ବିରାଟ ବଡ଼ ମନ୍ଦିର ହେବ, ମହାରାଜଙ୍କ ରହିଛି କଳ୍ପନା ରହିଛି ବିରାଟ ବଡ଼ ମନ୍ଦିର ହେବ। ସମଗ୍ର ପଶ୍ଚିମ ଓଡ଼ିଶାରେ ଲୋକମାନଙ୍କ ମଙ୍ଗଳ ପାଇଁ ଏଇଟା କରାଯାଇଛି, ସେମାନେ ତାଙ୍କୁ ଦେଖିଲେ ଏଇଟା ବିରାଟ ବଡ଼ ମନ୍ଦିର ରହିଛି, କଳ୍ପନା ରହିଛି ହେବ। ତେଣୁ ଏଇଟାର ଉଦ୍ଦେଶ୍ୟ ହେଉଛି କେମିତି ଲୋକମାନଙ୍କର ମଙ୍ଗଳ କରାଯିବ। ଆମେ ସେଇ ଧାରାରେ ଆସିଛୁ, ଆମେ ଯାଉଛୁ କେମିତି ଆମ ସମସ୍ତଙ୍କର ମଙ୍ଗଳ ହେଉ। ତେଣୁ ଆମେ ଯେଉଁଟା ଆସିକି ଆସିଲୁ ଆମର ମନୁଷ୍ୟ ଆସିଲା ଯେ ଆମେ ଏଠି ଆପଣମାନେ ଆଶ୍ରମ ରହିଛେ, ଆମେ କିଛି କଥା କହିବା। ତେଣୁ ମାତାଜୀ ଆମକୁ ସ୍ନେହ ଅନୁମୋଦନ କଲେ, ଆଜି ଆମେ କଥା କହିଲେ। ଏଇଭଳି ଭାବରେ ସାରା ପୃଥିବୀରେ ଏଇ ଯେଉଁ ରହିଛି ଅନ୍ତରାଷ୍ଟ୍ରୀୟ ଇସ୍କନ, ସେଟା ପୃଥିବୀରେ 500 ଅଧିକ କେନ୍ଦ୍ର ରହିଛି। ସମସ୍ତେ ସେଠି ସବୁ ବିଭିନ୍ନ ପ୍ରକାର ପାପଟା ବି ନିଯୁକ୍ତ ଥିଲେ, ଆପଣ ଜାଣନ୍ତି ଆଶ୍ରମରେ ଅଛନ୍ତି ଜାଣିଥିଲେ ପାପଟା ବି ସ୍ତମ୍ଭ ରହିଛି। ଦିଉତମ ପାମ ସ୍ପ୍ରିୟମ ସୁନା, ଦିଉତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ମାଛ ମାଂସ ଭକ୍ଷଣ, ଦିଉତ ପାପର ପାମ, ସେମାନେ ସବୁ ସେହି କାର୍ଯ୍ୟ କରୁଥିଲେ। କିନ୍ତୁ ପ୍ରଭୁପାଦଙ୍କ ସହିତ ସଂସ୍ଥାରେ ଯୋଗ ଦେଇ ସେସବୁ ଛାଡ଼ିଦେଲେ, ବହୁତ ଦୁଃଖରେ ଜୀବନଯାପନ କରୁ, ବହୁତ ଧନ ରହିଛି ପ୍ରାଚୀତ ରହିଛି କିନ୍ତୁ ଆନନ୍ଦ ପ୍ରାପ୍ତ ହେଇପାରୁନଥିଲେ, ସୁଇସାଇଡ଼ କରୁଥିଲେ। ପ୍ରଭୁପାଦ ମହାରାଜଙ୍କ ସଂସ୍ଥାରେ ଯୋଗ ଦେଲା ପରେ ଆଜି ସେମାନେ ଆନନ୍ଦରେ ନୃତ୍ୟ କରୁଛନ୍ତି, ପ୍ରଭୁଙ୍କ ନାମ ନେଇ ନୃତ୍ୟ କରୁଛନ୍ତି ଏବଂ ସେମାନେ ମଧ୍ୟ ପ୍ରଚାର କରୁଛନ୍ତି। ଆମେ ସେ ପ୍ରଚାର ଆମର ରହିଛି, ଆମକୁ ସେଇ ନିଜ ଗପନ କରିଛନ୍ତି ଆମେ ଗୁରୁଦେବ, ଆମର ଇଚ୍ଛା ଅଛି ସେଇଭଳିଆ ଭଗବାନ କଥା ପ୍ରଚାର କରିବା ପାଇଁ, ତେଣୁ ଆଜି ଆମକୁ ସୁଯୋଗ ମିଳିଲା, ଆମେ ଆପଣଙ୍କ ମଧ୍ୟରେ ଆମେ ଧନ୍ୟବାଦ ଅର୍ପଣ କରୁଛୁ। ତେଣୁ ଏଇଭଳି ଭାବରେ ଏଇ ସାରା ପୃଥିବୀରେ ଏଇ ଭଗବାନଙ୍କ କଥା ପ୍ରଚାର ଚାଲିଛି। ତେଣୁ ଆଜି ଆମର କଥା ବିଶ୍ରାନ୍ତ ପୂର୍ବରୁ ପଚାରିବା, ଆପଣମାନେ କିଛି ଆମ କଥା ବୁଝିପାରିଲେ, କିଛି ଅଧିକା କିଛି ଆପଣ କହିବାର ଅଛି, ତା କିଛି ପ୍ରଶ୍ନ ରହିଛି କିଛି କହିବାର ଅଛି ଯଦି କଥା ବିଶ୍ରାମ ଦେବା ଆପଣମାନଙ୍କୁ କାର୍ଯ୍ୟକ୍ରମ ରହିଛି।
ଆମିଷ ଖାଉଛନ୍ତି ଭାତ ଠାକୁର ସେବା ଠାକୁର ସେବା ହବ ଆଠଟା ନଟାରେ ବାଳକୁ ଲାଗିବ ଠାକୁର ସେବା ତ 2 ଘଣ୍ଟା ଲାଗିବ ଆଉ ଠାକୁର ବହୁତ ଅଛନ୍ତି
ଆଜ୍ଞା ଆଚ୍ଛା ଆଚ୍ଛା
ଆସିମା ଅଛନ୍ତି ଆପଣମାନେ ଆସିବେ କେତେବେଳେ ଯାଇଥିଲେ ତାଙ୍କେ ମହାନ୍ତି ପଡ଼ାଏ ଟାଉନ୍ ଟାଉନ୍ରେ ସେଠି ଭଲ ନୀତି ନିୟମ ଅନୁସାରେ ଆମ ବାବା ଆଖପାଖ ମର୍ଖ ଯିଏ ଥିଲେ ସେମାନେ ସବୁ କରୁଥିଲେ କିନ୍ତୁ ତାଙ୍କର ଜମିବାଡ଼ି ଥିଲା ସବୁ ବୁଡ଼ି ଯାଇଥିଲା ଜମିବାଡ଼ିର ସେମାନେ ଉଇଡ଼ ଥିଲେ ତ ତାଙ୍କର ଯେଉଁ ମାନୁଥିଲେ ଏମିତି କରିଦେଲେ ମୁଁ ଆସିଲା ତ ସବୁ ଉଦ୍ଧାର କରିଲି ଜମିବାଡ଼ି ଏ ପାଖରେ ବଡ଼ ସିଙ୍ଗାରୀରେ ଆମର ଜମି ଅଛି ଠାକୁର ଜମି
ଆଜ୍ଞା
ସେ ଜମି ସବୁ ଇଏ କରିକିରି ତାପରେ ଏମିତି ସେଟିଂ କରିଦେଇଛୁ ଯେ ଆମେ କାହା ଉପରେ ନିର୍ଭର କରିବୁ ମାନେ କିଏ ଆମକୁ ଦେବ ଚଳିବୁ ଏମିତି ଆଜ୍ଞା बहुत समस्या है, कष्ट है, देखो मो मन को इच्छा
जहाँ
से घर टा करदेला पर आम जो आध्यात्मिक लाइन में जो महिला मैंने अच्छा देखो दस कोड़े झड़पड़े गोटे कहते परंपरा मोदी नाथ मिले आम मठ माँ मान तार जगन्नाथ पुरी माँ मान मठ अच्छे से मुझे एम पी थी सारे भी मुझे किसी काम कर से महिला मैंने सब आम तो घर आगे महिला समिति क्षेत्र माँ मान भी सब जिनस दबार तार भरत ही गला कहीं बढ़े देदेगा बढ़े जन एक भगवान देखिए
बर्षा
से ने फूल देदेले से माँ मैंने इंजेक्शन सामान देदेले सब किसी प्रोब्लेम होगा
अच्छी तो गीता
किसी पैसा
हाथ गोड़
କାମ କରୁଛନ୍ତି, ଏମାନେ ବସି ଦେଉନାହାନ୍ତି, ପାଣି ପୁଣା ଦେଉଛନ୍ତି, ସେ ପଟିଲା
ବର୍ତ୍ତମାନ ହେଉଛି ଖରା ଦିନ, ଆଉ ଟିକେ ସିଝିନି ପଳେଇ ଆସୁ, ଆମ ବଗିଚାର ସବୁ ତୁଳସୀ ଗଛ ସବୁ ମହାରାଜ ସବୁ ନେଇ ଆସିବେ, ନେଇ ଆସିଲେ ଏଇ ସନ୍ଧ୍ୟା ଦିନ ଯଦି ପ୍ରୋଗ୍ରାମ ହେଲା
ଆମର ରାମନବମୀଟା ବଡ଼ ଆକାର ହେଉଛି 14 April, ସେଇଟା ବି ରବିବାର ପଡ଼ୁଛି। ଆମର ମା ବୋଉ ଥିଲେ ଆଉ ରାଧାକାନ୍ତ ମଠ, ଆମର ଇସ୍କନ ତରଫରୁ ସେଠି ବି ଟିକେ ଇଏ ହେଉଛି। ଆପଣଙ୍କର ଇଏ ପ୍ରୋଗ୍ରାମ କରିବା ପାଇଁ କେଉଁ ସମୟଟା ଆପଣ ମାନେ ଏଇ ଯେଉଁ ପ୍ରୋଗ୍ରାମ ଆଜି ଯଦି ଚାଲିଲା ସେଇ ଟାଇମଟା ଠିକ୍ ଅଛି, 8 ପୂର୍ବରୁ ସାରିବାକୁ ପଡ଼ିବ। ଆଚ୍ଛା ଆଜ୍ଞା ଆଜ୍ଞା।